ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟ ସରକାରଙ୍କ ପକ୍ଷରୁ ପାଳିତ ହୋଇଥିବା ଓଡ଼ିଆ ପକ୍ଷ ଓଡ଼ିଆ ଅସ୍ମିତାର ଭାବନାକୁ ଅଧିକ ରୁଦ୍ଧିମନ୍ତ କରିବ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି। ଗତକାଲି ଓଡ଼ିଆ ପକ୍ଷର ଉଦ୍ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହାକୁ ଓଡ଼ିଶାର ଅନନ୍ୟ ପରିଚୟ ଓ ଐତିହ୍ୟକୁ ପ୍ରଦର୍ଶନ କରିବାର ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ବୋଲି କହିଛନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୃଷି ଶିକ୍ଷା ସଦନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ରାଜଭବନରେ ଓଡ଼ିଆ ନବବର୍ଷ ଏବଂ ହିମାଚଳ ପ୍ରଦେଶର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି, ରାଜଭବନରେ ଅନ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ଏକ ଭାରତ ଶ୍ରେଷ୍ଠ ଭାରତର ପ୍ରକୃତ ଭାବନାକୁ ପ୍ରତିଫଳିତ କରୁଛି। ଏକ ଶକ୍ତିଶାଳୀ ଏବଂ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସମସ୍ତେ ପ୍ରତିବଦ୍ଧ ହେବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି। ଆଇନଗତ ବୈଧ କାରଣ ନ ଥାଇ ଜବତ ସମ୍ପତ୍ତିକୁ ତଦନ୍ତକାରୀ ସଂସ୍ଥା ଓ ନିମ୍ନ ଅଦାଲତ ନିଜ ହେପାଜତରେ ରଖିପାରିବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଏ ସମ୍ପର୍କରେ ସମସ୍ତ ନିମ୍ନ ଅଦାଲତ, ସ୍ୱତନ୍ତ୍ର ଅଦାଲତ ଏବଂ ପୁଲିସ୍ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ମାର୍ଗଦର୍ଶିକା ଜାରି କରାଯାଇଛି। ଏକ ମାମଲାର ବିଚାର କରି ହାଇକୋର୍ଟ କହିଛନ୍ତି, ଉଚିତ କାରଣ ନ ଥାଇ ନିମ୍ନ ଅଦାଲତ ଓ ତଦନ୍ତକାରୀ ସଂସ୍ଥା ଜବତ ସମ୍ପତ୍ତିକୁ ହସ୍ତାନ୍ତର ପାଇଁ ସଠିକ୍ ପଦକ୍ଷେପ ନେବାକୁ ପଡ଼ିବ। ଅନ୍ୟପକ୍ଷରେ ଜବତ ଟଙ୍କାକୁ ଜାତୀୟକରଣ ବ୍ୟାଙ୍କରେ ରଖାଯାଇ ପରବର୍ତ୍ତୀ ସମୟରେ ହସ୍ତାନ୍ତର କରାଯିବ। ସେହିଭଳି ଜବତ ଗାଡ଼ିକୁ ହସ୍ତାନ୍ତର ପର୍ଯ୍ୟନ୍ତ ସୁରକ୍ଷିତ ରଖାଯିବାକୁ ପଦକ୍ଷେପ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ଧନେଇ ଡ୍ୟାମ୍ର ଉନ୍ନତିକରଣ ଜଳଭଣ୍ଡାରର ଜଳଧାରଣ କ୍ଷମତା ବୃଦ୍ଧି ପାଇଁ ମତ୍ସ୍ୟ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସୂଚନା ଅନୁଯାୟୀ ଜଳଭଣ୍ଡାରର ଉଚ୍ଚତା 1 ମିଟର ବୃଦ୍ଧି କରାଯିବ, ଫଳରେ 372 ହେକ୍ଟର ଅଧିକ ଚାଷ ଜମିକୁ ଜଳସେଚନ କରାଯାଇପାରିବ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି, ଜଳଧାରଣ କ୍ଷମତା ବୃଦ୍ଧି ପାଇବା ପରେ ଜିଲ୍ଲାର ଭାବରଡ଼ା, ଚିରିକିପଡ଼ା ଶାସନ, ନିମିନା, ମାଳତେନ୍ତୁଳିଆ, ସାନବରଗା ଓ ମଧୁପଲ୍ଲୀ ଗ୍ରାମର ଚାଷୀମାନେ ଉପକୃତ ହୋଇପାରିବେ। ହନୁମାନ ଜୟନ୍ତୀ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ବିଭିନ୍ନ ସ୍ଥାନରେ ଆୟୋଜିତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସେ ବ୍ରୁକ୍ ହିଲ୍ସ ହନୁମାନ ମନ୍ଦିରରେ ଦର୍ଶନ କରିବା ସହ ଆଳତୀ କରିଥିଲେ। ରାଜ୍ୟ ଓ ଦେଶର ବିକାଶ ପାଇଁ କାମନା କରିବା ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମାଜରେ ଭାଇଚାରା ଓ ସମର୍ପଣ ଭାବନା ଆହୁରି ବୃଦ୍ଧି ପାଉ ବୋଲି ଆଶାବ୍ୟକ୍ତ କରିଥିଲେ। କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳକୁ ଖୁବ୍ ଶୀଘ୍ର ବସ୍ ଚଳାଚଳ ବ୍ୟବସ୍ଥା କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଓ ଓଡ଼ିଶା ରାଜ୍ୟ ପରିବହନ ନିଗମର ପରିଚାଳନା ନିର୍ଦ୍ଦେଶକ କହିଛନ୍ତି। ଆସନ୍ତା 1 ମାସ ମଧ୍ୟରେ ଫୁଲବାଣୀଠାରୁ ବେଲଘର, କେରୁବାଡ଼ି, ହାତୀମୁଣ୍ଡା, ମଣ୍ଡାସ, ଝିରିପାଣି ଓ ବିଲମାଳକୁ 8ଟି ଶୀତତାପ ନିୟନ୍ତ୍ରିତ ସରକାରୀ ବସ୍ ଚଳାଚଳ କରିବ। ସେହିପରି ବିଭିନ୍ନ ଆନ୍ତଃଜିଲ୍ଲା ମାର୍ଗ ପାଇଁ ମଧ୍ୟ ନୂଆ ବସ୍ ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି। ଚଳିତ ଶିକ୍ଷାବର୍ଷ ନିମନ୍ତେ ସ୍ନାତକୋତ୍ତର ଏବଂ 2 ବର୍ଷିଆ ବିଏଡ୍, ଏମ୍ଏଡ୍, ବିଏଚ୍ଏଡ୍ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଶୀଘ୍ର ଆରମ୍ଭ କରିବା ନିମନ୍ତେ ସରକାର ନିଷ୍ପତ୍ତି ନେଇଛନ୍ତି। ସେହିପରି 2025-26 ନିମନ୍ତେ ସ୍ନାତକ ଶ୍ରେଣୀ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟାକୁ ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସ୍ନାତକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆବେଦନକାରୀମାନେ ଆସନ୍ତାକାଲିଠାରୁ କମନ୍ ଆପ୍ଲିକେସନ୍ ଫର୍ମ ପୂରଣ ପ୍ରକ୍ରିୟାରେ ଭାଗ ନେଇପାରିବେ। ଜାତୀୟ ଶିକ୍ଷାନୀତି 2020 ଆଧାରରେ ଏହା କରାଯାଉଛି। ଛାତ୍ରଛାତ୍ରୀମାନେ ସାମ୍ସ ୱେବ୍ସାଇଟ୍ ମାଧ୍ୟମରେ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା 73ତମ ସର୍ବଭାରତୀୟ ପୁଲିସ୍ ହକି ପ୍ରତିଯୋଗିତାର ମହିଳା ବର୍ଗରେ ପ୍ରଥମ ସେମିଫାଇନାଲ୍ରେ ସିଆର୍ପିଏଫ୍ ଦଳ ଉତ୍ତରପ୍ରଦେଶକୁ 1-0 ଗୋଲ୍ରେ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛି। ସେହିପରି ଦ୍ୱିତୀୟ ସେମିଫାଇନାଲ୍ରେ ଏସ୍ଏସ୍ବି 2-1 ଗୋଲ୍ରେ ଓଡ଼ିଶା ପୁଲିସ୍କୁ ପରାସ୍ତ କରିଛି। ଆଜି ଅପରାହ୍ନ 4ଟାରେ ଏସ୍ଏସ୍ବି ଏବଂ ସିଆର୍ପିଏଫ୍ ମହିଳା ଦଳ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ସେହିପରି ପୁରୁଷ ବର୍ଗରେ ଅନୁଷ୍ଠିତ ସେମିଫାଇନାଲ୍ ମ୍ୟାଚ୍ରେ ପଞ୍ଜାବ 7-5 ଗୋଲ୍ରେ ଆଇଟିବିପିକୁ ପରାସ୍ତ କରିଥିବାବେଳେ ସିଆର୍ପିଏଫ୍ 3-1 ଗୋଲ୍ରେ ବିଏସ୍ଏଫ୍କୁ ପରାସ୍ତ କରିଛି। ଆଜି ସନ୍ଧ୍ୟା 6ଟାରେ ପଞ୍ଜାବ ଏବଂ ସିଆର୍ପିଏଫ୍ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଆନ୍ତଃଜିଲ୍ଲା ମହିଳା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆସନ୍ତା ବୁଧବାରଠାରୁ କଟକରେ ଆରମ୍ଭ ହେବ। ଏଥିରେ ରାଜ୍ୟର ମୋଟ 31 ଟିମ୍ ଅଂଶଗ୍ରହଣ କରିବେ। ସେମାନଙ୍କୁ ନେଇ 5ଟି ଦଳ ଗଠନ କରାଯାଇଛି। ଗ୍ରୁପ୍ ଏ ର ପ୍ରଥମ ମ୍ୟାଚ୍ ଆସନ୍ତା ବୁଧବାର ଦିନ ବରଗଡ଼ ଓ କୋରାପୁଟ ମଧ୍ୟରେ ଅନୁଷ୍ଠିତ ହେବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।